ହ୍ୟାଲୋ, ବାଲିକୁଦା ଗ୍ରାମରୁ ମୁଁ ରଜନୀ କହୁଛି। ମୁଁ ଗପ କହିବାକୁ ଯାଉଛି। ଗୋଟେ ବୁଢ଼ୀଟେ ତା ଝିଅ ଘରକୁ ଯାଉଥିଲା ଯାଉଥିଲା ବାହାରେ ଦେଖିଲା ବାଘ। ବାଘ କହିଲା, ଏ ବୁଢ଼ୀ ଏ ବୁଢ଼ୀ କୁଆଡେ ଅଛୁ, ମୁଁ ତତେ ଖାଇବି। ବୁଢ଼ୀ କହିଲା, ମୋ ହାଡ଼ ମୁଡୁ ମୁଡୁ ଚମଚ ଉଡୁ ଉଡୁ, ମୁଁ ଆଜି ଝିଅ ଘରକୁ ପୋଚିଟି ହେଇକି ଆସିଲେ ଖାଇବୁ। କହିଲା ବାଟରେ ଦେଖିଲା, ଆଉ ଥରେ ବାଟରେ ଦେଖିଲା ଭାଲୁ। ଭାଲୁ କହିଲା, ଏ ବୁଢ଼ୀ ମୁଁ ତତେ ଖାଇବି। ବୁଢ଼ୀ କହିଲା, ମୋ ଚମ ଧୁରୁ ଧୁରୁ ହାଡ଼ ମୁଡୁ ମୁଡୁ ମୁଁ ଝିଅ ଘରକୁ ଯାଉଛି ପୋଚିଟି ହେଇକି ଆସିଲେ ଖାଇବୁ। ଗଲା ମିଲୁଆ ଦେଖିଲା ବାଟରେ, ମିଲୁଆ କହିଲା, ଏ ବୁଢ଼ୀ ମୁଁ ତତେ ଖାଇବି। ବୁଢ଼ୀ କହିଲା, ମୁଁ ଝିଅ ଘରକୁ ଯାଉଛି କୁଜି ଦେଇକି ଆସିଲେ ଖାଇବୁ। ଗଲା ଝିଅ ଘରକୁ, ଝିଅ କଣ କରୁଛି, ଖାଇବା ପିଆ ଦେଇକି ଗୋଦରି
କରିଦେଇଛି,
ଗୋଦରି କରିଦେଇଛି। ତା ଝିଅକୁ ବୁଢ଼ୀ କହିଲା, ବୁଢ଼ୀ ତା ଝିଅକୁ କହିଲା, ଝିଅ ମତେ ଯେତେ କାଇଁ ଖାଇବା ପିଇବା ତାକୁ ଦଉଥିଲୁ, ତାକୁ ବାଘ ବିଲୁଆ ଭାଲୁ କହୁଛନ୍ତି ଖାଇବା ପାଇଁ ବାଟରେ, ମୁଁ କଣ କରିବି ଏବେ। ଝିଅ କହିଲା, ଗୋଟେ ନାଉଟେ କଣା କରିଦେଉଛି ଭିତରେ ତ ପୁରେଇ ଦଉଛି, ଗଡେଇ ଦଉଛି ଯାହାରି ଗଡି ଗଡିକି ଆଉ ପୁରେଇ ଦେଲା, ଗଡେଇ ଗଡି ଛାଡିଦେଲା। ବାଟରେ ଦେଖିଲା ବିଲୁଆ ଦେଖିଲା, କହିଲା, ଏ ବୁଢ଼ୀ ନାଇଁ କହିଲା, ନା ଏ ନାଉ ନାଉ ଦୁଡ଼ିକି ନାଉ ଦୁଡ଼ିକି ତୁ ଦେଖିଛୁ ମୋ ବୁଢ଼ୀକି। ବୁଢ଼ୀ କହିଲା, ମୁଁ ତ ଯାଉଛି ଗଡି ସାରି ମୁଁ କିଣିଦେଲି ତ ବୁଢ଼ୀ ବୁଢ଼ୀ ଗଲା। ତାପରେ ବାଟରେ ଭାଲୁ ଦେଖିଲା, ଏ ନାଉ ଦୁଡ଼ିକି ନାଉ ଦୁଡ଼ିକି ତୁ ଦେଖିଛୁ ମୋ ବୁଢ଼ୀକି। ବୁଢ଼ୀ କହିଲା, ମୁଁ ତ ଯାଉଛି ଗଡି ସାରି ମୁଁ କିଣିଦେଲି ତ ବୁଢ଼ୀ ବୁଢ଼ୀ ଗଲା। ତାପରେ ବାଘ ଦେଖିଲା, ବାଘ କହିଲା, ନାଉ ଦୁଡ଼ିକି ନାଉ ଦୁଡ଼ିକି ତୁ ଦେଖିଛୁ ମୋ ବୁଢ଼ୀକି। ବୁଢ଼ୀ କହିଲା, ମୁଁ ଯାଉଛି ଗଡି ସାଡ଼େ ମୁଁ କିଣିଦେଲି ତ ବୁଢ଼ୀ ଫୁଡ଼ି। ବାଘ ଚାଲିଲା ଟିକେ ରହିଲା, କହିଲା,